ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 50 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ। ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ମହାକାଶ କେନ୍ଦ୍ରରୁ ଏକ୍ସିୟମ୍-4 ମିଶନର ଶୁଭାରମ୍ଭ। ଭାରତର କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲାଙ୍କ ସମେତ 4 ଜଣ କଲେ ମହାକାଶକୁ ଯାତ୍ରା। ସାଧାରଣ ଲୋକଙ୍କୁ ସହଜରେ ରାଜସ୍ୱ ସେବା ଉପଲବ୍ଧ କରାଇବା ପାଇଁ ଉନ୍ମୋଚିତ ହେଲା ଇ ରେଜିଷ୍ଟ୍ରେସନ ଆପ୍। ଏବଂ 15 ଦିନର ଅଣବସର ପରେ ଆସନ୍ତାକାଲି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା। ଭାରତର ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 50 ବର୍ଷ ପୂର୍ତ୍ତିକୁ ଆଜି ସମ୍ଭିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଆଜି ସମ୍ଭିଧାନ ହତ୍ୟା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଳା ଦିବସ ଭାବେ ଅଭିହିତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଦିନରେ ଭାରତୀୟ ସମ୍ଭିଧାନର ମର୍ଯ୍ୟାଦାହାନି କରାଯିବା ସହ ଲୋକଙ୍କର ମୌଳିକ ଅଧିକାର ଶେଷ କରିଦିଆଯାଇଥିଲା। ଗଣମାଧ୍ୟମର ସ୍ୱାଧୀନତାକୁ ମଧ୍ୟ ଛଡ଼ାଇ ନିଆଯାଇଥିଲା। ରାଜନେତା, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ନାଗରିକଙ୍କୁ ଜେଲ୍ରେ ବନ୍ଦୀ କରି ରଖାଯାଇଥିଲା। ଏହି ସମୟରେ ପ୍ରକୃତରେ ଗଣତନ୍ତ୍ରର ହତ୍ୟା ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଲୋକମାନେ ଏବେ ମଧ୍ୟ ଭାରତୀୟ ଗଣତନ୍ତ୍ରର ସବୁଠାରୁ କଳା ଅଧ୍ୟାୟ ଭାବରେ ଜରୁରୀକାଳୀନ ପରିସ୍ଥିତିକୁ ମନେ ରଖିଛନ୍ତି। ସେ କହିଛନ୍ତି, ଦେଶ ଉପରେ ଯେଉଁଭଳି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା ତାହା କ୍ଷମତାର ଅପବ୍ୟବହାର ଓ ଏକଛତ୍ରବାଦର ଏକ ଜ୍ୱଳନ୍ତ ଉଦାହରଣ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପରିପ୍ରେକ୍ଷୀରେ କହିଛନ୍ତି, ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତେ ଶପଥ ନେବା ସହ ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତନ୍ତ୍ର ଓ ସମ୍ଭିଧାନର ସୁରକ୍ଷା ପାଇଁ ଉଠିଥିବା ସ୍ୱରକୁ ସମ୍ମାନ ଜଣାଇବା। ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥ ପ୍ରେକ୍ଷାଳୟରେ ଆଜି ଅପରାହ୍ନରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମ୍ଭିଧାନ ହତ୍ୟା ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ସମ୍ଭିଧାନ ହତ୍ୟା ଦିବସରେ ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ଶୁଣନ୍ତୁ ସ୍ମୃତିରେଖା ତାରିଣୀଙ୍କ ଏକ ରିପୋର୍ଟ।
25 ଜୁନ୍ 1975 ସମ୍ଭିଧାନର ଧାରା 352 ଅନୁଯାୟୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା।
ରାଷ୍ଟ୍ରପତି ଜୀ ନେ ଆପତ୍କାଳ କି ଘୋଷଣା କି ହେ ଇସ୍ସେ ଆତଙ୍କିତ ହୋନେ କା କୋଇ କାରଣ ନହିଁ ହେ।
ଜରୁରୀକାଳୀନ ପରିସ୍ଥିତିର ଘଟଣାକ୍ରମକୁ ଆଲୋଚନା କଲେ ଜଣାପଡ଼େ, 70 ଦଶକର ପ୍ରାରମ୍ଭରେ ତତ୍କାଳୀନ ସରକାରଙ୍କ ବିରୋଧରେ ଆନ୍ଦୋଳନ ତୀବ୍ର ହୋଇଥିଲା। ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ବିହାର ଏବଂ ଗୁଜରାଟରେ ରାଜନୈତିକ ପ୍ରତିବାଦ ଜୋର ଧରିଥିଲା। ଛାତ୍ର ଆନ୍ଦୋଳନ, ବେକାରୀ, ଦରଦାମ ବୃଦ୍ଧି ଓ ଦୁର୍ନୀତି ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ ତତ୍କାଳୀନ ସରକାର ରାଜନୈତିକ ଅସ୍ଥିରତା ଓ ନ୍ୟାୟିକ ବିକାଶର ପୃଷ୍ଠଭୂମିରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଜରୁରୀକାଳୀନ ପରିସ୍ଥିତିରେ ଭାରତୀୟ ଗଣତନ୍ତ୍ରର ଆତ୍ମାକୁ ହତ୍ୟା କରାଯାଇଥିଲା। ସାଧାରଣ ଲୋକଙ୍କର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଥିଲା। ବିନା କାରଣରେ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଜେଲ୍ ପଠାଯାଇଥିଲା ଏବଂ ଚତୁର୍ଥ ସ୍ତମ୍ଭର ସ୍ୱରକୁ ଦବାଇ ଦିଆଯାଇଥିଲା। 1977 ମାର୍ଚ୍ଚ 21 ତାରିଖରେ ଜରୁରୀକାଳୀନ ପରିସ୍ଥିତିକୁ ପ୍ରତ୍ୟାହାର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀକାଳୀନ ସ୍ଥିତିର ସେହି ସମୟକୁ କଳା ଦିନ ଭାବେ ଅଭିହିତ କରିଛନ୍ତି।
ଏସୀ କାଲି ରାତ ଥି ଯୋ କୋଇ ବି ଲୋକତନ୍ତ୍ର ପ୍ରେମୀ ଭୁଲା ନହିଁ ସକତା ହେ କୋଇ ଭାରତବାସୀ ଭୁଲା ନହିଁ ସକତା ହେ।
ଦେଶର ଗଣତାନ୍ତ୍ରିକ ଇତିହାସର ଏହି ଅଧ୍ୟାୟକୁ 50 ବର୍ଷ ପୂରଣ ହୋଇଛି। ସେହି ସମୟରେ ପୀଡ଼ିତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲକ୍ଷ୍ୟ ନେଇ ଆଜି ସମଗ୍ର ଦେଶରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି।
ଆମେରିକାର ଫ୍ଲୋରିଡାସ୍ଥିତ ନାସାର କେନେଡି ମହାକାଶ କେନ୍ଦ୍ରରୁ ଆଜି ଏକ୍ସିୟମ୍-4 ମିଶନର ଶୁଭାରମ୍ଭ ହୋଇଛି। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କ ସମେତ 4 ଜଣ ଏହି ମିଶନ ଜରିଆରେ ମହାକାଶକୁ ଯାତ୍ରା କରିଛନ୍ତି। ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କ ପରେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ମହାକାଶକୁ ଯାତ୍ରା କରୁଥିବା ଦ୍ୱିତୀୟ ଭାରତୀୟ। ଶ୍ରୀ ଶର୍ମା 1984 ମହାକାଶକୁ ଯାତ୍ରା କରିଥିଲେ। ଏ ସମ୍ପର୍କରେ ଇସ୍ରୋ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରାଯାଇଛି, ଭାରତୀୟ ସମୟ ଅନୁସାରେ ଆସନ୍ତାକାଲି ଅପରାହ୍ନ 4:30 ରେ ଏକ୍ସିଏମ୍ ଫୋର୍ର ଡକିଂ ହେବ। ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ଆଇଏସ୍ଏସ୍ରେ ପହଞ୍ଚିବା ପରେ ମହାକାଶଚାରୀମାନେ ସେଠାରେ ପ୍ରାୟ ଦୁଇ ସପ୍ତାହର ସମୟ ଅତିବାହିତ କରିବେ। ମହାକାଶ ଯାତ୍ରା କରିବା ପରେ କ୍ୟାପ୍ଟେନ୍ ଶୁକ୍ଲା ନିଜ ସନ୍ଦେଶରେ କହିଛନ୍ତି, ଏହି ମିଶନ କେବଳ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଗୋଟିଏ ଯାତ୍ରା ନୁହେଁ, ବରଂ ଭାରତର ମାନବ ମହାକାଶ ଅଭିଯାନର ଆରମ୍ଭ ମାତ୍ର। ଦେଶବାସୀଙ୍କୁ ଏହାର ଅଂଶ ହେବାକୁ ସେ ନିମନ୍ତ୍ରଣ କରିଛନ୍ତି।
नमस्कार मेरे प्यारे देशवासियों, व्हाट अ राइड। 40 साल बाद हम वापस अंतरिक्ष में पहुंच गए हैं और कमाल की राइड थी। इस समय हम 7.5 किलोमीटर प्रति सेकंड की रफ्तार से पृथ्वी के चारों तरफ घूम रहे हैं और मेरे कंधे पे मेरे साथ मेरा तिरंगा है, जो मुझे बता रहा है कि नहीं हूँ, मैं आप सबके साथ हूँ। ये मेरी इंटरनेशनल स्पेस स्टेशन तक की जर्नी की शुरुआत नहीं है, ये भारत के ह्यूमन स्पेस प्रोग्राम की शुरुआत है और मैं चाहता हूँ कि आप सभी देशवासी इस यात्रा का हिस्सा बने। आपका भी सीना दर्द से चौड़ा होना चाहिए, आप भी उतना ही एक्साइटमेंट दिखाइए। आइए हम सब मिलकर भारत के इस ह्यूमन स्पेस प्रोग्राम की जर्नी की शुरुआत करें। जय हिंद, जय भारत।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭାଂଶୁ ଶୁକ୍ଲାଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, କ୍ୟାପ୍ଟେନ୍ ଶୁକ୍ଲା ଭାରତର ମହାକାଶ ଯାତ୍ରାରେ ଏକ ନୂତନ ମାଇଲଖୁଣ୍ଟ ସୃଷ୍ଟି କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସାଧାରଣ ଲୋକଙ୍କୁ ସହଜରେ ରାଜସ୍ୱ ସେବା ଉପଲବ୍ଧ କରାଇବା ପାଇଁ ଇ ରେଜିଷ୍ଟ୍ରେସନ ଆପ୍ର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆପ୍ର ଉନ୍ମୋଚନ କରିଛନ୍ତି। ଏହି ଆପ୍ ମାଧ୍ୟମରେ ଜମିଜମା ପଞ୍ଜୀକରଣ ପାଇଁ ଅନ୍ଲାଇନ୍ ସ୍ଲଟ୍ ବୁକିଂ ସହ ଅନ୍ୟାନ୍ୟ ରାଜସ୍ୱ ସୁବିଧା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଏନ୍ କ୍ୟୁବ୍ରମାନ ସାର୍ଟିଫିକେଟ୍ ଆବେଦନ, ପ୍ରମାଣୀକୃତ ନକଲ, ଜମିର ସରକାରୀ ନିର୍ଦ୍ଧାରିତ ମୂଲ୍ୟ ଜାଣିବା, ପରିଦର୍ଶକମୂଳକ ପଞ୍ଜୀକରଣ ପାଇଁ ଏହି ଆପ୍ରେ ଆବେଦନ କରାଯାଇପାରିବ। ଏହି ଅବସରରେ ରାଜସ୍ୱ ବିଭାଗର ସଫଳତା ପୁସ୍ତିକା ଉନ୍ମୋଚିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଅଣବସରର 15 ଦିନ ପରେ ଆସନ୍ତାକାଲି ଶ୍ରୀଜୀଉ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ଏଥିଲାଗି ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅଣବସରର ଶେଷ ଦିନରେ ଆଜି ସନ୍ଧ୍ୟାରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ଅନୁଷ୍ଠିତ ହେବ। ସକାଳ ଧୂପନୀତି ଶେଷ ହେବା ପରେ ପରମ୍ପରା ଅନୁସାରେ ତିନି ରଥକୁ ଆଜ୍ଞାମାଳ ବିଜେ କରାଯିବ। ରଥ ଆଜ୍ଞାମାଳ ବିଜେ ପରେ ବିଧି ଅନୁସାରେ ପ୍ରଥମେ ନନ୍ଦୀଘୋଷ, ପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜ ରଥକୁ ରଥଖଳାରୁ ସିଂହଦ୍ୱାରରେ ପହଞ୍ଚାଇଯିବ। ଭାରତୀୟ ସେନାର ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ନିଯୁକ୍ତି ବର୍ଷ 2025-26 ପାଇଁ ଆସନ୍ତା 30 ତାରିଖରୁ ଜୁଲାଇ ମାସ 10 ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। କୋଲକାତା ଜୋନ୍ ପାଇଁ ଦେଶର 8ଟି ସହରର 22ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଶାର କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଓ ବ୍ରହ୍ମପୁରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ www.joinindianarmy.nic.in ମାଧ୍ୟମରେ ଏ ସମ୍ପର୍କିତ ତଥ୍ୟ ପାଇପାରିବେ। ବିଧାନସଭା ଗୃହ କମିଟିର 9 ଜଣିଆ ପ୍ରତିନିଧି ଦଳ ବଲାଙ୍ଗୀର ଗସ୍ତରେ ଯାଇଛନ୍ତି। ବିଧାୟକ ଲକ୍ଷ୍ମଣ କୁମାର ବାଙ୍କ ନେତୃତ୍ୱରେ ଯାଇଥିବା ଏହି କମିଟି ଆଜି ପୂର୍ବାହ୍ନରେ ବଲାଙ୍ଗୀର ସହରସ୍ଥିତ ସମଲେଶ୍ୱରୀ ମନ୍ଦିର ଓ ପାଟଣେଶ୍ୱରୀ ମନ୍ଦିର ପରିଦର୍ଶନ କରି ସେଠାରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ସମାଜର ଶେଷ ସ୍ତରରେ ଥିବା ଲୋକଙ୍କୁ ନ୍ୟାୟ ମିଳିବା ଉଦ୍ଦେଶ୍ୟରେ ବଲାଙ୍ଗୀର ସମେତ ଉଦଳା, ବଣାଇ, ଉପାନ୍ତ ଅଞ୍ଚଳରେ ଗ୍ରାମ୍ୟ ନ୍ୟାୟାଳୟ ଉଦ୍ଘାଟିତ ହୋଇଛି। ଆଜି ସକାଳ 10ଟାରେ ବଲାଙ୍ଗୀର ସିଭିଲ୍ କୋର୍ଟ ପରିସରରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଆଭାସୀ ମାଧ୍ୟମରେ ଏହାକୁ ଉଦ୍ଘାଟନ କରିଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ପର୍ଯ୍ୟାଲୋଚନା କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କନ୍ୟା ସନ୍ତାନର ସୁରକ୍ଷା ଏବଂ ଶିକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଥିବା ଖବର ଆମର ହସ୍ତଗତ ହୋଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭିଧାନ ହତ୍ୟା ଦିବସ ଅନୁଷ୍ଠିତ ହୋଇଯାଇଛି। ଜରୁରୀକାଳୀନ ପରିସ୍ଥିତି ସମୟରେ ଜିଲ୍ଲାର କେତେଜଣ କାରାବରଣ କରିବା ପରେ ମୁକ୍ତି ପାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ 2 ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମନୋନୀତ କରାଯାଇଛି। ସେମାନେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ବୌଦ୍ଧ ଜିଲ୍ଲାରୁ 40 ଜଣ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ପାଣିପାଗ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 10ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 10ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆକଳନ କରାଯାଇଛି। ଏହି ସମସ୍ତ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 50 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ। ଆମେରିକାର ଫ୍ଲୋରିଡା ସ୍ଥିତ କେନେଡି ମହାକାଶ କେନ୍ଦ୍ରରୁ ଏକ୍ସିୟମ୍ ଫୋର୍ ମିଶନର ଶୁଭାରମ୍ଭ, ଭାରତର କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶୁକ୍ଲାଙ୍କ ସମେତ ଚାରିଜଣ କଲେ ମହାକାଶକୁ ଯାତ୍ରା। ସାଧାରଣ ଲୋକଙ୍କୁ ସହଜରେ ରାଜସ୍ୱ ସେବା ଉପଲବ୍ଧ କରାଇବା ପାଇଁ ଉନ୍ମୋଚିତ ହେଲା ଇ ରେଜିଷ୍ଟ୍ରେସନ ଆପ୍ ଏବଂ 15 ଦିନର ଅନବସର ପରେ ଆସନ୍ତାକାଲି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।